ନାଁ ତାହେଲେ ମିନା
ସାର୍ ଆପଣ
ଭଲ ନାଚିଲ
ଆପଣଙ୍କର ଆଶୀର୍ବାଦ
ସତ ଯେମିତି ଗୋଟେ ଏଞ୍ଜେଲ ସ୍ୱର୍ଗର ଅପ୍ସରୀ
ନାଇଁ ସାର୍ ଏତେଟା
ଭଲକୁ ଭଲ କହିବାଟା କଣ ଭୁଲ
କିଛି ଦରକାର ଥିଲା
ଦରକାର ନଥିଲେ କେହି କଣ କା ପାଖକୁ ଆସେ
ତାହେଲେ ସାର୍ ଆପଣ ଟିକେ ଗ୍ରୀନ ରୁମ୍ ବାହାରକୁ ଯାଆନ୍ତୁ ମୁଁ ମେକଅପ୍ ଆଉ କଷ୍ଟ୍ୟୁମ୍ ଚେଞ୍ଜ କରି ସାରେ
ମେକଅପ୍ ଆଉ କଷ୍ଟ୍ୟୁମ୍ ଚେଞ୍ଜ କରିସାରିଲା ପରେ ତମେ ତ ଆଉ ମିନା ହେଇ ନଥିବ ମୁଁ ତମକୁ କହିବି କଣ କିଛି ବୁଝିପାରୁନ ପାଠ ପଢିଚ ମଡର୍ନ ଗର୍ଲ ଏତେ ସିନେମା ଦେଖୁଛ ମୁଁ ଏଠିକି କାହିଁକି କଣ ପାଇଁ ଆସିଛି କିଛି ବୁଝିପାରୁନ ତାହେଲେ ମୁଁ କହିବି ମୋର ଗୋଟେ ବଦଗୁଣ ମୁଁ ସତ କଥା ହିଁ କହିଥାଏ ଆଉ ସେ ସତ କଥାଟି ହେଲା ଆଇ ଲଭ୍ ୟୁ ମାନେ ମୁଁ ତୁମକୁ ଭଲ ପାଏ ବାବୁ ନୁହେଁ ସାର୍ ନୁହେଁ ଏଇଟା କଲେଜ କ୍ୟାମ୍ପସର ଗୋଟେ ନିରୋଳା ଗ୍ରୀନ ରୁମ୍ ଏଠି ଟିକେ ଖାଲି ପ୍ରତିଶ୍ରୁତି ଟିକେ ଖାଲି ହଁ ଥରେ ମିନା ମୋ କଥାର ଉତ୍ତର ଦିଅ ତମେ ମୋ କଥାର ଉତ୍ତର ଦିଅ ମିନା
ତମ କଥାର ଉତ୍ତର ହେଲା
ଖୁମ୍ପି ଦେଲୁ ପୁଣି ମତେ ଭଲ କଲୁ ହେଲେ ତାର ଖୁମ୍ପାଟା ମୋ ମନର ଲେନ୍ସ ଭିତରେ ଗୋଟେ ଗାର ହେଇ ରହିଗଲା ଯୋଉଦିନ ତୁ ମୋଠୁ ଖୁମ୍ପା ଖାଉଥିବୁ ସେତେବେଳେ
କିଏ
ଶାଗୁଣାର ଥଣ୍ଟ ଦେଖିଛୁ ଦେଖିବୁ ସେ ଶାଗୁଣାକୁ ହେଇ ଦେଖ ଶାଗୁଣା ବସିଛି ଡେଣା ମେଲେଇ
ଶାଗୁଣା ବସିଛି ଡେଣା ମେଲେଇ।